ହ୍ୟାଲୋ ନମସ୍କାର, ମୁଁ ଜ୍ଞାନଞ୍ଜୟ ବେହେରା, ଗ୍ରାମ କୁହୁଡ଼ି, ଜିଲ୍ଲା କେନ୍ଦ୍ରାପଡ଼ା, ବ୍ଲକ ମାଷ୍ଟାଘରୁ କହୁଥିଲି। ବର୍ତ୍ତମାନ ମୁଁ ଏକ ଗୀତ ଗାଇବା ପାଇଁ ଚାହୁଁଛି। କେମିତି କହିବି ତତେ ତୁଝେ ସେଇ ଯାହାକୁ ପାଉଛି ଭଲ ତୁଝେ ସେଇ କେମିତି କହିବି ତତେ ତୁଝେ ସେଇ ଯାହାକୁ ପାଉଛି ଭଲ ତୁଝେ ସେଇ ଦେଖାରୁ ତତେ କେହିଁକି ଲାଗିଲା ମତେ ତୁଝେ ସେଇ ତୁଝେ ସେଇ କେମିତି କହିବି ତତେ ତୁଝେ ସେଇ ଯାହାକୁ ପାଉଛି ଭଲ ତୁଝେ ସେଇ ନିଗମ ଯୋଉ ସ୍ୱପ୍ନର ତାରାଣୀଠୁ ନିଗମ ଯୋଉ ସ୍ୱରର ତାଲୟ ତୁ ଜାଣି କାହିଁକି ମୋତେ ନିଜର ଲାଗୁଛୁ ତତେ ତୁଝେ ସେଇ ତୁଝେ ସେଇ କେମିତି କହିବି ତତେ ତୁଝେ ସେଇ ଯାହାକୁ ପାଉଛି ଭଲ ତୁଝେ ସେଇ। ଆଉ ଗୋଟେ ଗୀତ ଗାଇବା ପାଇଁ।